ଓଡ଼ିଆ ସାହିତ୍ୟର ସୁପ୍ରସିଦ୍ଧ କବି ଗୋଦାବରୀଶ ମହାପାତ୍ରଙ୍କର ଏକ ଅତ୍ୟନ୍ତ ପରିଚିତ କବିତା ହେ ମୋର କଲମ। ଗୋଦାବରୀଶ ମହାପାତ୍ର 1898 ମସିହାରେ ତାଙ୍କର ଜନ୍ମ। ଛାତ୍ର ଜୀବନରୁ ଜାତୀୟତାବାଦୀ ଓ ମାନବତାବାଦୀ କବି ଥିଲେ। ବାଣପୁର ଅନ୍ତର୍ଗତ କୁମାରଙ୍ଗ ଶାସନରେ ଜନ୍ମଗ୍ରହଣ କରିଥିଲେ। ସତ୍ୟବାଦୀ ବନବିଦ୍ୟାଳୟଠାରେ ସେ ଅଧ୍ୟୟନ କରିଥିଲେ। ସେଇଠାରେ ତାଙ୍କର ପ୍ରଥମ କବିତା ବାଣପୁର 1914 ମସିହାରେ ପ୍ରକାଶ ପାଇ ଗୁଣୀଜନମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ସତ୍ୟବାଦୀର ଶିକ୍ଷକ, ମହାନ ଜନନେତା ଓ ସାରସ୍ୱତ ସାଧକମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ସାହିତ୍ୟ ସାଧନା ସହିତ ଦେଶମାତୃକାର ସେବା ପାଇଁ ଦୃଢ଼ ପ୍ରତିଜ୍ଞ ହୋଇଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସେ ନିରବଚ୍ଛିନ୍ନ ଭାବରେ ତାଙ୍କର ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ ବହୁ କବିତା, ଗଳ୍ପ, ଉପନ୍ୟାସ ଓ ବ୍ୟଙ୍ଗାତ୍ମକ ରଚନା ପ୍ରଦାନ କରିଯାଇଛନ୍ତି। ସେ ସମାଜ ଓ ଦୈନିକ ଆଶାର ସମ୍ପାଦନା ସହିତ ସମ୍ପୃକ୍ତ ଥିଲେ। 1938 ମସିହାରେ ସେ ପ୍ରକାଶ କରିଥିଲେ ବ୍ୟଙ୍ଗାତ୍ମକ ପତ୍ରିକା ନିଆଁଖୁଣ୍ଟା। ଏଥିରେ ସେ ସମାଜର, ରାଜ୍ୟ ଓ ରାଷ୍ଟ୍ରପତି ଯେଉଁମାନେ ଅଙ୍ଗୀକାରବଦ୍ଧ ନ ହୋଇ ବ୍ୟକ୍ତିଗତ ସ୍ୱାର୍ଥ ସାଧନ କରୁଥିଲେ ସେମାନଙ୍କର ଛଦ୍ମ ରୂପକୁ ପ୍ରକାଶ କରି ଜନସଚେତନତା ସୃଷ୍ଟି କରିଥିଲେ। ଇତିହାସ, ସଚେତନତା, ସ୍ୱଦେଶ ପ୍ରୀତି, ମାନବିକ ସମ୍ବେଦନା ଓ ବୈପ୍ଳବିକ ଜୀବନ ଦର୍ଶନ ତାଙ୍କର କବିତାର ବୈଶିଷ୍ଟ୍ୟ। ଉଠ କଙ୍କାଳ, କଣ୍ଟା ଓ ଫୁଲ, ବଙ୍କା ଓ ସିଧା, ପାହାଚ ତଳର ଘାସ, ହାଣ୍ଡିଶାଳର ବିପ୍ଳବାଦୀ ତାଙ୍କର କବିତା ପୁସ୍ତକ। ଏବେ ମଧ୍ୟ ବଞ୍ଚିଛି ନୀଳମାଷ୍ଟ୍ରାଣୀ, ଶ୍ରୁତି ସଞ୍ଚୟନ, ମୁଁ ଦିନେ ମନ୍ତ୍ରୀ ଥିଲି ଆଦି ତାଙ୍କର ଗଳ୍ପ ସଂକଳନ। ହେ ମୋର କଲମ କବିତାଟି ତାଙ୍କର ସଂକଳନ ହେ ମୋର କଲମରୁ ଆନିତ। ଏହି କବିତାରେ ତାଙ୍କର ବୈପ୍ଳବିକ ଆଦର୍ଶର ଭୁରି ଭୁରି ନିଦର୍ଶନ ରହିଛି। ଯୁଗେ ଯୁଗେ ଅଶୀ ଠାରୁ ମସି ଯେ ଶକ୍ତିଶାଳୀ ତାହା ଏ କବିତାରେ ପ୍ରତିପାଦିତ ହୋଇଛି। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା କବିତା ହେ ମୋର କଲମ, କବି ଗୋଦାବରୀଶ ମହାପାତ୍ର। ହେ ମୋର କଲମ ଚିର ବିପ୍ଳବୀ ହେ ଚିର ମୌନୀ କହ, ସାଥୀ ଥିଲ ଅବା ଜୀବନେ ଜୀବନେ ଯୁଗେ ଯୁଗେ ଅହରହ। ମୂଲ୍ୟ ତୁମର କେତୋଟି ପଇସା, ତନୁ ତବ ଦୁର୍ବଳ, ଥରାଇଚ କେତେ ହୃଦ ମନ୍ଦିର ବନ୍ଧୁର ଧରାତଳ। ଆଜି ଏତେବେଳେ ବନ୍ଦିକି ତୁମେ ପ୍ରାକ୍ତନ ଉତ୍କଳେ, ଜାଗ୍ରତ କର, ଉଦ୍ୟତ କର ଏ ମଡ଼ା ଜାତିକି ଥରେ। ଅତି ଆପଣାର ବନ୍ଧୁ ହେ ମମ ଅତି ବିଶ୍ୱାସୀ ସଖା, ତୁମର ତୀକ୍ଷ୍ଣ ମୁନରେ ଫୁଟିଛି କେତେ ମୋର ମନ ଲେଖା। କବି ମୁଖରିତ କେତେ ପୁରତଳ, ବରିଚ ଅମର ଯଶ ଧରିଚ ଅଳିକ ଧରଣୀ ବୁକୁରେ କେତେ ସୁଧା କେତେ ବିଷ। ଆଜି ଏତେବେଳେ ହେ ମୋର କଲମ ବାରେ ଚର୍ ଚର୍ ଚାଲ, ଜାଗ୍ରତ କର, ଉଦ୍ୟତ କର ମୁକ୍ତି ଦୁଆର ଖୋଲ। ଭାଜେ କରବାଳ ବଜ୍ର ମୂଷଳ କେତେ ଏଇ ମହି ତଳେ, ବାଡ଼ବ ଉଠଇ ଗିରି ଓଲଟଇ ଭାସେ ମରୁ ଧରା ଜଳେ। ଆସେ ଚେଙ୍ଗିସ୍ ଯାଏ ହିଟଲର, ମାତେ କେତେ ମତବାଦ, ଦିଦିନର ଏଇ ଧରଣୀ ଦୁଆରେ ସଭ୍ୟତା ବୁଦ୍ବୁଦ। ସବୁରି ଉପରେ ତୁମେ ଅଛ ଥରେ ଦେବାକୁ ଅମର ଗାର, ଆଜି ଏତେବେଳେ ଜଡ଼କି କଲମ ମୁଣ୍ଡା ହେଲା କି ଧାର। ହେ କଲମ ମୋର ଅତି ଆପଣାର ଅନ୍ତର କଥା କହ, ଦେଖିଛ କି ଏତେ ସତ୍ୟ ନାମରେ ଛଳନା ଦୁର୍ବିଷହ। କେତେ ଅବତାରେ ଧରଣୀ ବୁକୁରେ ଦେବତା ହୋଇଲା ନର, କାଳ ଇଙ୍ଗିତରେ ଲୁଚିଗଲେ ସବୁ ରହିଲା ତୁମରି ଗାର। ତୁମେ ଗୌତମ ଶଙ୍କର ଯୀଶୁ ବଚନ ରଖିଛ ଧରି, ଜାଗ୍ରତ କର, ଉଦ୍ୟତ କର ଆଉ ଥରେ ସେହିପରି। ତୁମେ ତ ଚାଲିନ ଛଳନାରେ କେବେ, ଥକିନ ଗୁଣ୍ଡାମିରେ, ପେଷଣ ପୋଷଣ ଦୂଷଣ ଦେଇଛ ଆଡ଼ଇ ଏକଇ ଗାରେ, ଛେଦନ କରିଛ ବନ୍ଧନ ଯେତେ ଅନ୍ଧେ ଦେଇଛ ଆଖି, କାଳବକ୍ଷରେ ମହାଅକ୍ଷରେ ପଦେ ପଦେ ଲେଖି ଲେଖି। ବିପ୍ଳବ ତବ ସତ୍ୟ ଶାନ୍ତି ଶିବ ସୁନ୍ଦର ରସେ, ଯୁଗ ଯୁଗାନ୍ତ ଅନ୍ଧାର ଭେଦି ତୁମରି ପ୍ରଦୀପ ହସେ।